ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চালন্তু শুনিবা ঈশ্বরঙ্ক ভক্তঙ্ক থারু ঈশ্বরঙ্ক জীবনদায়ক বাক্য।
স্বাগত অবসর প্রদান। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামে মো পাষ্টর পূর্ণচন্দ্র আউথরে আপনমানঙ্কু এই কার্যক্রমে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনমানঙ্কু আশীর্বাদ করন্তু, আপনকর সমস্ত মনোকামনা সে পূর্ণ করন্তু। আপনকু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরে রাখু। বিশেষ ভাবে বর্তমান যে করোনা মহামারী সারা পৃথিবী কু আপনা প্রভাব দেখাওছি, আউ এই প্রভাবর দ্বারা অনেক প্রাণ হরাউছন্তি, এই প্রভাবর সেই পরমেশ্বর আপনমানকু সুরক্ষায় রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সদা সর্বদা আপনঙ্ক ঠারে সহবর্তী রহু। প্রিয় শ্রোতা, চলন্তু আজি আম্ভে মানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে স্বাগত অবসর প্রদান। স্বাগত, যেবে আমি স্বাগত বিষয়ে আলোচনা করু, আম জীবনরে অনেক গুড়ে অছি যাহা আমি স্বাগত করুছে। যদি আম ঘরে এক ছোট শিশু জন্ম নিয়ে, আমি বহুত খুশিরে আনন্দরে সেই শিশুকু আমি স্বাগত করে থাও। বা কোনসি অতিথি বা পরিচয় মুখ্য ব্যক্তি আসন্তি, সেমানকু আম আত্মাতুল্য সেমানকু স্বাগত করে থাও। তাহলে পবিত্র শাস্ত্র বাইবল আও যীশু খ্রিস্ট এই স্বাগত বিষয়ে কোন কহছন্তি তাহা বিষয়ে আমানে কিছু সময় আলোচনা করিবা। যেপরি গত ভাষণে মু কহিতিলি, যীশু প্রভু আপনা শিষ্য মানুষ আসিবারে খুশি থিলে, আও সেমানকু কিছু সময় বিশ্রাম নেওয়া পাই সে আদেশ দেইথিলে। তাহলে চলন্তু আমি আও কিছু অধিক আজি আমি জানিবা। দ্রদ্দর উত্তর ভাগরে থিবা বেতসড়া নিকটরে এক নিছাটিয়া অঞ্চল থিলা। বর্তমান বসন্তর সতেজ সবুজ সহিত সুন্দর থিলা, যাহা যীশু এবং তাঙ্ক শিষ্যমানঙ্কু স্বাগত অবসরর প্রদান করেছিলা। এই স্থান পাই সেমানে নিজ ডঙ্গারে পানি পার হয়ে যাত্রা কলে। এঠারে সেমানে ভ্রমণর রাস্তাঠারু দূরেই রহিলে এবং সহরর উত্তেজনা এবং আন্দোলন দূরেই থিলে। প্রকৃতির দৃশ্যগুলিক নিজে এক বিশ্রাম, ইন্দ্রিয়া মানঙ্ক পাই কৃতজ্ঞতা থিলা। এঠারে সেমানে প্রদিত বাধা শাস্ত্রী এবং ফারুসি মানঙ্ক অভিযোগ এবং শুনিবা বিনা খ্রিস্টঙ্ক কথা শুনি পারুথিলে। এঠারে সেমানে নিজ প্রভুঙ্ক সমাজরে মূল্যবান সহভাগিতা এক স্বল্প এক কল্প দৃঢ় উপভোগ করে পারুথিলে। খ্রিস্ট এবং তাহাঙ্কর শিষ্যমানে অবশিষ্ট বিষয় গ্রহণ কলে নাহিঁ। অবসর সময়রে সেমানে বিতাইথিবা সময় আনন্দ আন্বেষণর উচ্চ গ্রীকৃত হয়ে নথিলে। সেমানে ঈশ্বরঙ্ক কার্য এবং কার্যরে ଅଧିକ ଦକ୍ଷତା ଆଣିବାର ସମ୍ଭାବନା ବିଷୟରେ ଏକତ୍ର କଥାବାର୍ତ୍ତା କଲେ। ଶିଷ୍ୟମାନେ ଖ୍ରୀଷ୍ଟଙ୍କ ସହିତ ଥିଲେ ଏବଂ ସେମାନେ ତାହାଙ୍କୁ ବୁଝିବାରେ ସେମା ତାହାଙ୍କୁ ଶୁଣିବାରେ ସେମାନେ ସନ୍ତୁଷ୍ଟ ହେଲେ। ସେ ସେମାନଙ୍କୁ ଦୃଷ୍ଟାନ୍ତରେ କଥାବାର୍ତ୍ତା କରିବା ଆବଶ୍ୟକ କରନ୍ତି ନାହିଁ। ସେ ସେମାନଙ୍କ ତ୍ରୁଟିଗୁଡ଼ିକ ସଂଶୋଧନ କଲେ ଏବଂ ଲୋକମାନଙ୍କ ନିକଟକୁ ଯିବାର ସଠିକ ମାର୍ଗ ସେମାନଙ୍କୁ ସ୍ପଷ୍ଟ ରୂପେ ବୁଝାଇଲେ। ସେ ସେମାନଙ୍କ ପାଇଁ ଈଶ୍ୱରୀୟ ସତ୍ୟର ବହୁମୂଲ୍ୟ ଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ଖୋଲିଲେ। ସେମାନେ ଈଶ୍ୱରୀୟ ଶକ୍ତି ଦ୍ୱାରା ଜୀବନ୍ତ ହୋଇଥିଲେ ଏବଂ ଆଶା ଏବଂ ସାହସ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ବନ୍ଧୁ, ଯଦିଓ ଯୀଶୁ ଚମତ୍କାର କାର୍ଯ୍ୟ କରିପାରନ୍ତି ଏବଂ ନିଜ ଶିଷ୍ୟମାନଙ୍କୁ ଚମତ୍କାର କାର୍ଯ୍ୟ କରିବାକୁ କ୍ଷମତା ଦେଇଥିଲେ, ତଥାପି ସେ ତାଙ୍କର ପୋଷାକ ଧୀର ସେବକମାନଙ୍କୁ ଦେଶକୁ ଯାଇ ବିଶ୍ରାମ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଯେତେବେଳେ ସେ କହିଥିଲେ ଯେ ଅମଳ ବହୁତ ଭଲ ଏବଂ ଶ୍ରମିକମାନେ ଅଳ୍ପ ଥିଲେ, ସେ ନିଜ ଶିଷ୍ୟମାନଙ୍କୁ ନିରନ୍ତର ପରିଶ୍ରମର ଆବଶ୍ୟକତା ଅନୁରୋଧ କରିନଥିଲେ, କିନ୍ତୁ କହିଥିଲେ ତେଣୁ ଅମଳର ପ୍ରଭୁଙ୍କ ପ୍ରାର୍ଥନା କର, ଯେପରି ସେ ଅମଳ ପାଇଁ ଶ୍ରମିକ ପଠାଇବେ। ନିଜ ଦକ୍ଷତା ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କାର୍ଯ୍ୟ ନିଯୁକ୍ତ କରନ୍ତି ଏବଂ ସେ ଦାୟିତ୍ୱ ସହିତ ଅଳ୍ପ କିଛି ଭାର ପାଇବେ ନାହିଁ। ଯେତେବେଳେ ଅନ୍ୟମାନଙ୍କର କୌଣସି ଭାର ନାହିଁ, ପ୍ରାଣର କଷ୍ଟ ନାହିଁ। ଖ୍ରୀଷ୍ଟଙ୍କ କରୁଣାର ବାକ୍ୟ ଆଜି ତାଙ୍କ କର୍ମକର୍ତ୍ତାମାନଙ୍କ ସହିତ କଥାବାର୍ତ୍ତା ହୋଇଛି, ଯେପରି ସେମାନେ ତାଙ୍କ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ସେ କ୍ଲାନ୍ତ କ୍ଲାନ୍ତ ଲୋକମାନଙ୍କୁ କହନ୍ତି, ଆପଣ ନିଜେ ଅଲଗା ହୁଅନ୍ତୁ। ପୁରୁଷମାନଙ୍କର ଆଧ୍ୟାତ୍ମିକ ଆବଶ୍ୟକତାକୁ ସେବା କରିବାରେ ମଧ୍ୟ ସର୍ବଦା କାର୍ଯ୍ୟ ଏବଂ ଉତ୍ସାହର ଚାପରେ ରହିବା ବୁଦ୍ଧିମାନ ନୁହେଁ, କାରଣ ଏହିପରି ଭାବରେ ବ୍ୟକ୍ତିଗତ ଧର୍ମକୁ ଅବହେଳା କରାଯାଏ ଏବଂ ମନ, ଆତ୍ମା ଏବଂ ଶରୀରର ଶକ୍ତି ଅଧ୍ୟାତ୍ମିକ ହୋଇଯାଏ। ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ଠାରୁ ଆତ୍ମା ଅସ୍ୱୀକାର ଆବଶ୍ୟକ ଏବଂ ବଳିଦାନ ନିଶ୍ଚୟ କରାଯିବା ଆବଶ୍ୟକ, କିନ୍ତୁ ଯତ୍ନବାନ ହେବା ଆବଶ୍ୟକ ଯେପରି ସେମାନଙ୍କର ଅତ୍ୟଧିକ ସୟତାନ ମାନବିକତାର ଦୁର୍ବଳତାର ଫାଇଦା ଉଠାଇବ ଏବଂ ଈଶ୍ୱରଙ୍କ କାର୍ଯ୍ୟ ନଷ୍ଟ କରାଯିବ। ରାବଣର ଆକଳନରେ ଏହା ସର୍ବଦା ଧର୍ମର କାର୍ଯ୍ୟକଳାପରେ ରହିବା ଧର୍ମର ସମିଷ୍ଟ ଥିଲା। ସେମାନେ ସେମାନଙ୍କର ଶ୍ରେଷ୍ଠ ଧର୍ମ ପ୍ରଦର୍ଶନ କରିବାକୁ କିଛି ବାହ୍ୟ ପ୍ରଦର୍ଶନ ଉପରେ ନିର୍ଭର କରୁଥିଲେ। ଏହିପରି ସେମାନେ ନିଜ ଆତ୍ମାକୁ ଈଶ୍ୱରଙ୍କ ଠାରୁ ଅଲଗା କଲେ ଏବଂ ଆତ୍ମା ନିର୍ଭରଶୀଳ ହେଲେ। ସମାନ ବିପଦ ଏବେ ବି ଅଛି, ଯେହେତୁ କାର୍ଯ୍ୟକଳାପ ବଢ଼ୁଛି ଏବଂ ପୁରୁଷମାନେ ଈଶ୍ୱରଙ୍କ ପାଇଁ ଯେକୌଣସି କାର୍ଯ୍ୟ କରିବାରେ ସଫଳ ହୁଅନ୍ତି। ମାନବ ଯୋଜନା ଏବଂ ପଦ୍ଧତି ଉପରେ ବିଶ୍ୱାସ କରିବାର ବିପଦ ଅଛି, କମ୍ ପ୍ରାର୍ଥନା କରିବାର ଆବୃତ୍ତି ଅଛି ଏବଂ କମ୍ ବିଶ୍ୱାସ ଅଛି। ଶିଷ୍ୟମାନଙ୍କର ପରି ଆମେ ଈଶ୍ୱରଙ୍କ ଉପରେ ଆମର ନିର୍ଭରଶୀଳତା ହରାଇବା ଏବଂ ଆମର କାର୍ଯ୍ୟକଳାପର ତ୍ରାଣକର୍ତ୍ତା କରିବାକୁ ଚେଷ୍ଟା କରିବା ବିପଦରେ ଆମକୁ ଯୀଶୁଙ୍କ ଆଡ଼କୁ କ୍ରମାଗତ ଭାବରେ ଦେଖିବା ଆବଶ୍ୟକ। ଏହା ହୃଦୟଙ୍ଗମ କରେ ଯେ ଏହା ହେଉଛି ତାଙ୍କର ଶକ୍ତି। ହଜିଯାଇଥିବା ଲୋକମାନଙ୍କ ପରିତ୍ରାଣ ପାଇଁ ଆମେ କଠିନ ପରିଶ୍ରମ କରିବାକୁ ଥିବାବେଳେ ଧ୍ୟାନ, ପ୍ରାର୍ଥନା ଏବଂ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ପାଇଁ ମଧ୍ୟ ସମୟ ନେବାକୁ ପଡ଼ିବ। ବନ୍ଧୁ, ଯୀଶୁଙ୍କ ପରି ଅନ୍ୟ କୌଣସି ଜୀବନ ଶ୍ରମ ଏବଂ ଦାୟିତ୍ୱରେ ଏତେ ଭିଡ଼ ହୋଇନଥିଲା, ତଥାପି ସେ କେତେଥର ପ୍ରାର୍ଥନାରେ ପାଇଲେ, ଈଶ୍ୱରଙ୍କ ସହିତ ତାଙ୍କର ଯୋଗାଯୋଗ କେତେ ନିରନ୍ତର ଥିଲା। ତାଙ୍କ ପାର୍ଥିବ ଜୀବନର ଇତିହାସରେ ବାରମ୍ବାର ଏହିପରି ରେକର୍ଡ଼ ଗୁଡ଼ିକ ଦେଖିବାକୁ ଆମକୁ ମିଳେ। ଦିନ ପୂର୍ବରୁ ବହୁତ ଦିନ ଉଠି ସେ ବାହାରକୁ ଯାଇ ଏକାକୀ ସ୍ଥାନକୁ ଚାଲିଗଲେ ଏବଂ ସେଠାରେ ପ୍ରାର୍ଥନା କଲେ। ବହୁ ଲୋକ ଶୁଣିବା ପାଇଁ ଓ ସେମାନଙ୍କ ଦୁର୍ବଳତା ଦ୍ୱାରା ସୁସ୍ଥ ଦେବା ପାଇଁ ଏକତ୍ରିତ ହେଲେ ଏବଂ ସେ ମରୁଭୂମିକୁ ଯାଇ ପ୍ରାର୍ଥନା କଲେ ଏବଂ ସେହିଦିନ ସେ ପ୍ରାର୍ଥନା କରିବାକୁ ଏକ ପର୍ବତକୁ ଯାଇ ରାତିସାରା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ବନ୍ଧୁ କେଳେ ବନ୍ଧୁ ଯୀଶୁ ମଧ୍ୟ ବିଶ୍ରାମ ନେଇ ନିଜ ବିଶ୍ରାମ ସମୟରେ ପିତାଙ୍କ ସହ ସମ୍ପର୍କ ରଖିଥିଲେ। ହଁ ବନ୍ଧୁ, ଅନ୍ୟମାନଙ୍କ ମଙ୍ଗଳ ପାଇଁ ସମର୍ପିତ ଜୀବନରେ ତ୍ରାଣକର୍ତ୍ତା ଭ୍ରମଣର ରାସ୍ତା ଏବଂ ଦିନକୁ ଦିନ ତାଙ୍କ ଅନୁସରଣ କରୁଥିବା ଜନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ମନେ କଲେ। ସେ ନିରବଚ୍ଛିନ୍ନ କାର୍ଯ୍ୟକଳାପ ଓ ମନୁଷ୍ୟର ଆବଶ୍ୟକତା ସହିତ ଯୋଗାଯୋଗ କରିବା, ତାଙ୍କ ପିତାଙ୍କ ସହିତ ଅବସର ଏବଂ ଅବିସ୍ମରଣୀୟ ଯୋଗାଯୋଗରୁ ଦୂରେଇ ରହିବା ଆବଶ୍ୟକ କଲେ। ଆମ ସହିତ ଜଣେ ଆମର ଆବଶ୍ୟକତା ଏବଂ ଦୁର୍ବଳତାର ଅଂଶୀଦାର ସେ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କ ଉପରେ ନିର୍ଭରଶୀଳ ଥିଲେ ଏବଂ ପ୍ରାର୍ଥନା କରିବାର ଗୁପ୍ତ ସ୍ଥାନରେ ସେ ଈଶ୍ୱରୀୟ ଶକ୍ତି ଖୋଜୁଥିଲେ, ଯେପରି ସେ କର୍ତ୍ତବ୍ୟ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। ପାପର ଦୁନିଆରେ ଯୀଶୁ ସଂଘର୍ଷ ଏବଂ ଆତ୍ମାର ଯନ୍ତ୍ରଣା ସହିଲେ। ଈଶ୍ୱରଙ୍କ ସହ ଯୋଗାଯୋଗରେ ସେ ତାଙ୍କୁ ଚୂର୍ଣ୍ଣ କରୁଥିବା ଦୁଃଖକୁ ଭାର ବହନ କରିପାରନ୍ତି। ଏଠାରେ ସେ ଆରାମ ଏବଂ ଆନନ୍ଦ ପାଇଲେ। କୃଷ୍ଣଙ୍କ ଠାରେ ମାନବିକତାର କନ୍ଧନ ଅସୀମ ଦୟା ପିତାଙ୍କ ନିକଟରେ ପହଞ୍ଚିଥିଲା। ଜଣେ ବ୍ୟକ୍ତି ଭାବରେ ସେ ଈଶ୍ୱରଙ୍କ ସିଂହାସନକୁ ନିବେଦନ କଲେ, ଯେପର୍ଯ୍ୟନ୍ତ ତାଙ୍କ ମାନବିକତା ଏକ ସ୍ୱର୍ଗୀୟ ସହିତ ଚାର୍ଜ ହେଲା, ଯାହା ମାନବିକତାକୁ ଈଶ୍ୱରୀୟ ସହିତ ଯୋଡ଼ିବ। ନିରନ୍ତର ଯୋଗାଯୋଗ ମଧ୍ୟରେ ସେ ଈଶ୍ୱରଙ୍କ ଠାରୁ ଜୀବନ ଗ୍ରହଣ କଲେ, ଯେପରି ସେ ଜଗତକୁ ଜୀବନ ପ୍ରଦାନ କରିବେ, ତାଙ୍କର ଅଭିଜ୍ଞାତ ଆରମ୍ଭ ହେବ। ବନ୍ଧୁ, ଆମେମାନେ ଅଲଗା ହଉ, ଯଦି ଆମେ ତାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେବୁ, ତେବେ ଆମେ ଅଧିକ ଶକ୍ତିଶାଳୀ ଏବଂ ଅଧିକ ଉପଯୋଗୀ ହେବା। ଶିଷ୍ୟମାନେ ଯୀଶୁଙ୍କ ଖୋଜିଲେ ଓ ତାହାଙ୍କୁ ସବୁକିଛି କହିଲେ। ସେ ସେମାନଙ୍କୁ ଉତ୍ସାହିତ ଉପଦେଶ ଦେଲେ। ଯଦି ଆଜି ଆମେ ଯୀଶୁଙ୍କ ନିକଟକୁ ଯାଇ ତାଙ୍କୁ ଆମର ଆବଶ୍ୟକତା କହିବା ପାଇଁ ସମୟ ନେଇଥାଉ, ତେବେ ଆମେ ନିରାଶ ହେବା ଉଚିତ ନୁହେଁ। ସେ ଆମକୁ ସାହାଯ୍ୟ କରିବାକୁ ଆମ ଡାହାଣ ହାତରେ ରହିବେ। ଆମ ତ୍ରାଣକର୍ତ୍ତା ଆମର ଉପରେ ଆମକୁ ଅଧିକ ସରଳତା, ଅଧିକ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ଆବଶ୍ୟକ କରାନ୍ତି, ଯାହାର ଆମ ପରାକ୍ରମୀ ଈଶ୍ୱର, ଅନନ୍ତ ପିତା, ଶାନ୍ତିର ରାଜକୁମାର, ଯାହାର ବିଷୟରେ ଲେଖା ଅଛି ସରକାର ତାଙ୍କ କାନ୍ଧରେ ରହିବ। ସେ ହେଉଛନ୍ତି ଚମତ୍କାର ପରାମର୍ଶଦାତା। ଆମେ ତାଙ୍କ ବିଷୟରେ ଜ୍ଞାନ ପଚାରିବାକୁ ଆମନ୍ତ୍ରିତ। ସେ ସମସ୍ତ ଲୋକଙ୍କୁ ଉଦ୍ଧାର ଭାବରେ ଦିଅନ୍ତି ଏବଂ ଅପମାନ କରନ୍ତି ନାହିଁ। ବନ୍ଧୁ, ଈଶ୍ୱରଙ୍କ ପ୍ରତିକ୍ଷଣରେ ଥିବା ସମସ୍ତଙ୍କ ମଧ୍ୟରେ ଏକ ଜୀବନ ପ୍ରକାଶ ପାଇବା, ଯାହା ଜଗତ ରୀତିନୀତି କିମ୍ବା ଅଭ୍ୟାସ ସହିତ ମେଲ ଖାଉନାହିଁ ଏବଂ ଈଶ୍ୱରଙ୍କ ଇଚ୍ଛା ବିଷୟରେ ଜ୍ଞାନ ଆହରଣ କରିବାରେ ସମସ୍ତଙ୍କର ବ୍ୟକ୍ତିଗତ ଅଭିଜ୍ଞାତ ରହିବା ଆବଶ୍ୟକ। ଆମେ ବ୍ୟକ୍ତିଗତ ଭାବରେ ତାଙ୍କୁ ହୃଦୟ ସହିତ କଥା ହେବା ଶୁଣିବା ଆବଶ୍ୟକ। ଯେତେବେଳେ ଅନ୍ୟ ସମସ୍ତ ସ୍ୱର ଚୁପ୍ ହୋଇଯାଏ ଏବଂ ନିରବରେ ଆମେ ତାଙ୍କ ସମ୍ମୁଖରେ ଅପେକ୍ଷା କରିଥାଉ, ଆତ୍ମାର ନିରବତା ଈଶ୍ୱରଙ୍କ ସ୍ୱରକୁ ଅଧିକ ଭିନ୍ନ କରିଥାଏ। ସେ ଆମକୁ ଆଦେଶ ଦିଅନ୍ତି, ଚୁପ୍ ରୁହ ଏବଂ ଜାଣ ମୁଁ ଈଶ୍ୱର। ଏଠାରେ କେବଳ ପ୍ରକୃତ ବିଶ୍ରାମ ମିଳିପାରିବ ବନ୍ଧୁ, ଏବଂ ଯେଉଁମାନେ ଈଶ୍ୱରଙ୍କ ପାଇଁ ପରିଶ୍ରମ କରନ୍ତି ସେମାନଙ୍କ ପାଇଁ ଏହା ହେଉଛି ପ୍ରଭାବଶୀଳ ପ୍ରସ୍ତୁତି। ଦ୍ରୁତଗତିରେ ଏବଂ ଜୀବନର ତୀବ୍ର କାର୍ଯ୍ୟକଳାପର ଚାପ ମଧ୍ୟରେ ଆତ୍ମା ସତେଜ ହୋଇ ଆଲୋକ ଏବଂ ଶାନ୍ତିର ପରିବେଶରେ ଘେରି ରହିବ। ଜୀବନ ସୁଗନ୍ଧରୁ ନିଶ୍ୱାସ ତ୍ୟାଗ କରିବ ଏବଂ ଏକ ଈଶ୍ୱରୀୟ ଶକ୍ତି ପ୍ରକାଶ କରିବ ଯାହା ମନୁଷ୍ୟର ହୃଦୟରେ ପହଞ୍ଚିବ। ତାହେଲେ କ'ଣ ସେହି ଈଶ୍ୱରଙ୍କୁ ଆପଣ ଗ୍ରହଣ କରିବା ପାଇଁ ଇଚ୍ଛା କରୁଛନ୍ତି କି? ବର୍ତ୍ତମାନ ହିଁ ସେହି ସମୟ ବନ୍ଧୁ। ନିଜ ଆତ୍ମା, ନିଜ ଶରୀର, ନିଜ ପରିବାର ତାଙ୍କ ହସ୍ତରେ ସମର୍ପଣ କରିଦିଅନ୍ତୁ। ସେହି ଯୀଶୁ ଖ୍ରୀଷ୍ଟଙ୍କୁ ଆପଣା ମାର୍ଗଦର୍ଶନ, ଆପଣା ତ୍ରାଣକର୍ତ୍ତା, ଆପଣା ଉଦ୍ଧାରକାରୀ ଭାବରେ ଗ୍ରହଣ କରନ୍ତୁ। ଯେହେତୁ ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ତାହେଲେ ପ୍ରିୟସୋତା ଚାଲନ୍ତୁ ନିଜକୁ ତାହାଙ୍କ ହସ୍ତରେ ସମର୍ପଣ କରି ତାହାଙ୍କ ମଧୁରମୟ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ମାନଙ୍କୁ ଶୁଣେଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଶତ୍ରୁ ସୈତାନ ହସ୍ତରୁ ଏମାନଙ୍କୁ ଦୂରେଇ ରଖ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ଆଉ ଏହି କରୋନା ମହାମାରୀ ଦ୍ୱାରା ଅନେକ ପ୍ରାଣ ହରାଇଛନ୍ତି, ପରମେଶ୍ୱର ସେହି ମହାମାରୀରୁ ଆମମାନଙ୍କୁ ସୁରକ୍ଷାରେ ରଖ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷ ମାଗୁଅଛି, ତୁମେ ଗ୍ରହଣ କର। ଆମେନ୍।
ସମ୍ବାଦ ସଙ୍ଗୀତ ଦେଲେ ଗୌଡ଼ଙ୍କ ଠାରେ, ମୁକ୍ତିଦାତା ଯୀଶୁ ଜନ୍ମିଛନ୍ତି, ଦେଖ ବେଥଲେ ହିମ ଗୁହାଳରେ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟେଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ପୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।